ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ରାଜ୍ୟରେ ଶିଳ୍ପ ସମ୍ଭାବନାକୁ ନେଇ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବା ସହ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଗସ୍ତକାଳରେ ଆଇଓସିଏଲ୍, ପେଟ୍ରୋନେଟ୍, ରିଜର୍ଭସ୍ ଲିମିଟେଡ୍ ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ଭବିଷ୍ୟତ ପାଇଁ ରହିଥିବା ଲକ୍ଷ୍ୟ ସମ୍ପର୍କରେ ଶିଳ୍ପ ନେତୃତ୍ୱ ଏବଂ ଅଂଶୀଦାରମାନଙ୍କ ସହ ଆଲୋଚନା କରିବେ। ଦିଲ୍ଲୀର ନୋଏଡାରେ ଥିବା ଏଚ୍ସିଏଲ୍ ଟେକ୍ କ୍ୟାମ୍ପସ୍ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷର ଆଜି ସପ୍ତମ ଦିବସରେ ବର୍ଣ୍ଣବୋଧ ଉତ୍ସବ ପାଳିତ ହେଉଛି। ଏହି 14-ଦିନିଆ ପକ୍ଷର ବିଭିନ୍ନ ଦିନରେ ସାହିତ୍ୟ, ସଂସ୍କୃତି, ପରମ୍ପରା, ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆଜି ବର୍ଣ୍ଣବୋଧ ଉତ୍ସବ ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ବର୍ଣ୍ଣବୋଧକୁ କିପରି ଆହୁରି ଲୋକପ୍ରିୟ କରାଯାଇପାରିବ ସେ ନେଇ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିରେ 8 ପ୍ରମୁଖ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ବୁର୍ଲା ସହରରୁ ହୀରାକୁଦକୁ ସଂଯୋଗ କରିବା ଲାଗି ଏକ ସେତୁ ସ୍ଥାପନ ନିମନ୍ତେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,
କେନ୍ଦ୍ରମନ୍ତ୍ରୀ ମାନ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କର ଚେୟାରମ୍ୟାନସିପ୍ରେ ସମ୍ପୂର୍ଣ୍ଣ ସମୀକ୍ଷା ବୈଠକ ହେଲା। ସମୀକ୍ଷାରେ ଯୋଉ ଯୋଉ କଥା ଗୁଡିକ ମୁଖ୍ୟତଃ ଆସିଛି ସେଗୁଡିକ ହଉଛି ଯେ ସହରର ବ୍ୟୁଟିଫିକେସନ ପାର୍ଟ ଗୋଟିଏ, ସମଲେଶ୍ୱରୀ ପ୍ରୋଜେକ୍ଟର ଯୋଉ ଫେଜ୍ ଟୁ ତାର କମର କମ୍ପ୍ଲିସନ କେତେ ଶୀଘ୍ର ହେଇପାରିବ ତା ଯେ ଚୂଡାନ୍ତ ହେଇଛି 8 ମେଜର ଯୋଜନାର, ଏବଂ ତା ବାଦେ ବି ଆଉ କିଛି ଯାହା ଅଛି ସେ ଅନୁଯାୟୀ ବିଭାଗୀୟ ଅଫିସର ମାନଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି ଯେ ଯାହା ବଟଲନେକ୍ ଅଛି ତାକୁ କ୍ଲିୟର କରିବା ପାଇଁ ଯାହା ଯାହା ଆବଶ୍ୟକତା, ଏବଂ ବିଶେଷ କରିକି ଏହାର କାମର ତ୍ୱରାନ୍ୱିତ କେମିତି ହବ ସେ ବାବଦରେ ବି ସମ୍ପୂର୍ଣ୍ଣ ରୂପେ ଦାୟିତ୍ୱ ନେଇ କରିବା ପାଇଁ ସେମାନଙ୍କୁ ସମସ୍ତଙ୍କୁ କୁହାଯାଏ।
ବିଶ୍ୱ କଲ୍ୟାଣ ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ବାର୍ତ୍ତା ନେଇ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ସମ୍ପୂର୍ଣ୍ଣ ଭାବେ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାକୁ ଉତ୍ତମ ସ୍ୱାସ୍ଥ୍ୟ କୁହାଯାଏ। ପ୍ରତ୍ୟେକ ବ୍ୟକ୍ତି, ସଂସ୍ଥା, ସଂଗଠନ ଓ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ପୃଥିବୀର ଲୋକମାନେ କିପରି ନିରୋଗ ଓ ସୁନ୍ଦର ସ୍ୱାସ୍ଥ୍ୟ ଉପଭୋଗ କରିପାରିବେ ସେଥିପାଇଁ 1950 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ରହିଛି, ସୁସ୍ଥ ଆରମ୍ଭ, ଆଶାଜନକ ଭବିଷ୍ୟତ। ବିଶ୍ୱର 140 ରାଷ୍ଟ୍ର ନିଜ ନିଜର ସମ୍ବିଧାନରେ ସ୍ୱାସ୍ଥ୍ୟକୁ ଏକ ମାନବ ଅଧିକାର ଭାବେ ସ୍ୱୀକୃତି ଦେଇଛନ୍ତି। 10ମ ଅନ୍ତର୍ଜାତୀୟ ଯୋଗ ଦିବସର 75-ଦିନିଆ ଅବଗଣନା ଆରମ୍ଭ ହୋଇଛି। ଏଥିଲାଗି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଯୋଗ ମହୋତ୍ସବ ଆୟୋଜନ କରାଯାଇଛି। ଆଜି ସକାଳୁ ସାଧାରଣ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ଏବଂ ଯୁଗ୍ମ ସଚିବ ମୋନାଲିସା ଦାସ ଯୋଗ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ କ୍ୟାସ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆପଣାଇବେ ବୋଲି ଜଣାପଡ଼ିଛି। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲାଗି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଂସ୍କାର ନୀତି ଲାଗୁ କରାଯାଇଛି। ଏହା ଅଧୀନରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଭାଗକୁ ଅବଗତ କରାଇଛନ୍ତି। ପୂର୍ବରୁ କ୍ୟାସ୍ ମ୍ୟାନେଜମେଣ୍ଟ ସିଷ୍ଟମ 20 ବିଭାଗରେ କାର୍ଯ୍ୟକାରୀ ହେଉଥିବାବେଳେ ଏଣିକି ସମସ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ। ଏହାବ୍ୟତୀତ ସମସ୍ତ ବିଭାଗ ପାଇଁ ତୃତୀୟ ତ୍ରୈମାସିକ ସୁଦ୍ଧା ବଜେଟ୍ ଅଟକଳର 60% ଖର୍ଚ୍ଚ କ୍ଷମତା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ବିଧି ଅନୁଯାୟୀ ରାମନବମୀର ପ୍ରଥମ ଦିନରେ ସାହିଯାତ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ଋଷିଶୃଙ୍ଗ ଋଷି କାଳିକାଦେବୀ ସାହିରୁ ବାହାରି ମାଟିମଣ୍ଡପ ସାହିକୁ ପରିଭ୍ରମଣ କରିଥିଲେ। ଭାଇଚାରା ଓ ବନ୍ଧୁତ୍ୱର ସମାବେଶ ମଧ୍ୟରେ ପାରମ୍ପରିକ ଲୋକନୃତ୍ୟ ଓ ଲୋକକଳାକୁ ନେଇ ଆରମ୍ଭ ହୋଇଥିବା ସାହିଯାତ ଆସନ୍ତା 22 ରାମାଭିଷେକ ଦିନ ଶେଷ ହେବ। ବିଭିନ୍ନ ପର୍ଯ୍ୟାୟରେ ଶ୍ରୀକ୍ଷେତ୍ରର 8 ସାହିରୁ ସାହିଯାତ ଅନ୍ୟ ସାହିକୁ ପରିଭ୍ରମଣରେ ଯିବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଦିଲ୍ଲୀ ଗସ୍ତରେ ଯାଇଥିବାରୁ ଆଜି ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେଉଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁର PhD ପଡ଼ିଆଠାରେ 18 ବରିଷ୍ଠ ଜାତୀୟ ବଡି ବିଲ୍ଡିଂ ଓ ଫିଟ୍ନେସ୍ ଚମ୍ପିୟନ୍ସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ 22 ରାଜ୍ୟରୁ 350 ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ 48 ମଧ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ତେବେ ଏହାର ଗତି ଏବଂ ପ୍ରଭାବ ବିଷୟରେ ସ୍ୱଷ୍ଟ ଜଣାପଡ଼ିନାହିଁ। ଚଳିତ ସପ୍ତାହରେ ରାଜ୍ୟର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ 2-3 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।